ମାନଙ୍କର ଦୁଇଟି ଠିକଣା ପାଦକୁ ଏକ କଥା ଅଛି ତ ଜଣା ବାଟ ଚାଲୁ ଚାଲୁ ପଡ଼ୁଛି ସେ ଝୁଣ୍ଟି ପଡ଼ିବ ସେ।